ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରାୟଗଡ଼ା ରେଳମଣ୍ଡଳ ଭବନ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ ସହ ଅନେକଗୁଡ଼ିଏ ରେଳ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ଆତ୍ମନିର୍ଭର ଭାରତ ସ୍ୱପ୍ନକୁ ସାକାର କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ପଞ୍ଚାୟତିରାଜ ଅନୁଷ୍ଠାନ, କହିଛନ୍ତି ବାଚସ୍ପତି ଓମ୍ ବିର୍ଲା। ଚିଲିଙ୍ଗା ବିହଙ୍ଗ ଉତ୍ସବ ଉଦ୍ଘାଟିତ। ବିଦେଶାଗତ ପକ୍ଷୀଙ୍କ ପାଇଁ ପ୍ରତିଷ୍ଠା ହେବ ପକ୍ଷୀ ସଂଗ୍ରହାଳୟ, କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏବଂ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଚତୁର୍ଥ ଦିନରେ ଆଜି ଅଭିନୀତ ହେବ ବାଣାସୁର ପରାଜୟ ଓ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା। ବିକଶିତ ଭାରତର ସଂକଳ୍ପ ପୂରଣ କରିବା ଲାଗି ଦେଶରେ ରେଳବାଇର ବିକାଶ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆଜି ଆଭାସୀ ଜରିଆରେ ପ୍ରଧାନମନ୍ତ୍ରୀ ପୂର୍ବତଟ ରେଳବାଇର ରାୟଗଡ଼ା ରେଳମଣ୍ଡଳ ଭବନ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ ସହ ନୂତନ ଜାମ୍ମୁ ରେଳ ଡିଭିଜନ ଓ ତେଲଙ୍ଗାନାର ଚାର୍ଲାପଲ୍ଲୀ ନୂଆ ଟର୍ମିନାଲ ଷ୍ଟେସନର ଉଦ୍ଘାଟନ ଅବସରରେ ଏହା କହିଛନ୍ତି। ସେ କହିଛନ୍ତି ଏହିସବୁ ପ୍ରକଳ୍ପଗୁଡ଼ିକ ଦ୍ୱାରା ନୂତନ ନିଯୁକ୍ତି ସୃଷ୍ଟି ଓ ଭିତ୍ତିଭୂମି ବିକାଶ, ସାମାଜିକ ଅର୍ଥନୈତିକ ବିକାଶ ସହ ପର୍ଯ୍ୟଟନକୁ ପ୍ରୋତ୍ସାହନ ମିଳିପାରିବ। ପ୍ରଧାନମନ୍ତ୍ରୀ କହିଛନ୍ତି ରାୟଗଡ଼ା ରେଳମଣ୍ଡଳ ଭବନ ନିର୍ମାଣ ଦ୍ୱାରା ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ଆଖପାଖ ଅଞ୍ଚଳର ବିଭିନ୍ନ କ୍ଷେତ୍ରରେ ବିକାଶ ହୋଇପାରିବ।
ଭଗବାନ ଜଗନ୍ନାଥ କେ ଆଶୀର୍ବାଦ ସେ ହମାରେ ଓଡ଼ିଶା କେ ପାସ ପ୍ରାକୃତିକ ସଂସାଧନ କା ଭଣ୍ଡାର ହେ। ଇତନା ବଡ଼ା ସମୁଦ୍ରୀ ତଟ ମିଲା ଓଡ଼ିଶା ମେ ଇଣ୍ଟରନ୍ୟାସନାଲ ଟ୍ରେଡ କି ପ୍ରବଳ ସମ୍ଭାବନା ହେ। ଆଜ ଓଡ଼ିଶା ମେ ରେଲୱେ କେ ନୟ ଟ୍ରାକ ସେ ଜୁଡ଼େ ଲଗଭଗ ଅନେକୋ ପ୍ରୋଜେକ୍ଟ ପର କାମ ଚାଲ ରହା। ଇନ ପର 70,000 କରୋଡ ରୁପେ ସେ ଅଧିକ କା ନିବେଶ ହୋ ରହା। ରାଜ୍ୟ ମେ 7 ଗତିଶକ୍ତି କାର୍ଗୋ ଟର୍ମିନାଲ ଶୁରୁ କିଏ ଗଏ ଯୋ ବ୍ୟାପାର ଓ ଉଦ୍ୟୋଗୋ କୋ ବଢ଼ାବା ଦେ ରହେ। ଆଜ ବି ଓଡ଼ିଶା ମେ ଜିସ ରାୟଗଡ଼ା ରେଲ ମଣ୍ଡଲ କା ଶିଳାନ୍ୟାସ କିଆ ଗୟା ହେ ଇସେ ପ୍ରଦେଶ କା ରେଲୱେ ଇନଫ୍ରାଷ୍ଟ୍ରକ୍ଚର ଔର ମଜବୁତ ହୋଗା। ଇସେ ଓଡ଼ିଶା ମେ ପର୍ଯ୍ୟଟନ, ବ୍ୟାପାର ଔର ରୋଜଗାର କୋ ବଢ଼ାବା ମିଲେଗା। ଖାସ ତୌର ପର ଇସକା ବହୁତ ଲାଭ ଉସ ଦକ୍ଷିଣ ଓଡ଼ିଶା କୋ ମିଲେଗା ଯୋ ଜନଜାତୀୟ ପରିବାରୋ କି ସଂଖ୍ୟା ଜ୍ୟାଦା ହେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ରାୟଗଡ଼ା ରେଳମଣ୍ଡଳ ଭବନ ନିର୍ମାଣ ପାଇଁ ଶିଳାନ୍ୟାସ ଅବସରରେ ରେଳବାଇ ପଡ଼ିଆରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ରାଜନାଥ ସିଂ ବିଟୁ, ସାଂସଦ ସପ୍ତଗିରି ଉଲାକା, ବଳଭଦ୍ର ମାଝୀ ଓ ବିଧାୟକ ଆପଲ ସ୍ୱାମୀ କାଡ୍ରାକା ପ୍ରମୁଖ ଯୋଗ ଦେଇଥିଲେ। ସୂଚନା ଅନୁଯାୟୀ ଆସନ୍ତା 3 ବର୍ଷ ମଧ୍ୟରେ ଏହି ରେଳ ଡିଭିଜନ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି। ଏହାଦ୍ୱାରା ସମ୍ପୃକ୍ତ ଅଞ୍ଚଳର ବିକାଶ ହେବା ସହ ଗମନାଗମନ ଓ ବାଣିଜ୍ୟ କ୍ଷେତ୍ରରେ ବିକାଶ ହୋଇପାରିବ। ପଞ୍ଚାୟତରୁ ସଂସଦ ଶୀର୍ଷକ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମକୁ ଆଜି ଲୋକସଭା ବାଚସ୍ପତି ଓମ୍ ବିର୍ଲା ଉଦ୍ଘାଟନ କରିଛନ୍ତି। ସମ୍ଭିଧାନ ସଦନର କେନ୍ଦ୍ରୀୟ କକ୍ଷରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବାଚସ୍ପତି ଶ୍ରୀ ବିର୍ଲା ଏହାକୁ ଉଦ୍ଘାଟନ କରି କହିଛନ୍ତି ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ଦେଶର ଗ୍ରାମ ବିକାଶ ଏବଂ ଆତ୍ମନିର୍ଭର ଭାରତ ସ୍ୱପ୍ନକୁ ସାକାର କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ସେ କହିଛନ୍ତି ଦେଶର ଐତିହ୍ୟ ଓ ସଂସ୍କୃତିରେ ମହିଳାଙ୍କର ପ୍ରମୁଖ ଅବଦାନ ରହିଥିବାରୁ ସେମାନଙ୍କୁ ସାମାଜିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ସଶକ୍ତ ଓ ଆତ୍ମନିର୍ଭର କରିବାରେ ପଞ୍ଚାୟତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ରାଜ୍ୟ ସରକାର ଆଳୁ ଚାଷ ଉପରେ ଗୁରୁତ୍ୱ ଦେଉଛନ୍ତି। କୃଷିମନ୍ତ୍ରୀଙ୍କ ସହିତ ଏ ସମ୍ପର୍କରେ ଆଲୋଚନା ପରେ ଚଳିତ ବର୍ଷ 6 ଲକ୍ଷ ମେଟ୍ରିକ୍ ଟନ୍ ଅଧିକ ଆଳୁ ଚାଷ କରାଯିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ସେ କହିଛନ୍ତି ପ୍ରତିବର୍ଷ 3 ଲକ୍ଷ ମେଟ୍ରିକ୍ ଟନ୍ ଆଳୁ ଉତ୍ପାଦନ ହେଉଥିବା ବେଳେ 14 ଲକ୍ଷ ମେଟ୍ରିକ୍ ଟନ୍ ଆଳୁ ଆବଶ୍ୟକତା ରହିଛି, ଫଳରେ ପ୍ରତ୍ୟେକ ବର୍ଷ 11 ଲକ୍ଷ ମେଟ୍ରିକ୍ ଟନ୍ ଆଳୁ ଅନ୍ୟ ରାଜ୍ୟରୁ ଆମଦାନୀ କରାଯାଉଛି। ଆଗାମୀ ଦିନରେ ଆଳୁର ଅଭାବ ହେବ ନାହିଁ ଏବଂ ରାଜ୍ୟ ଆଳୁ ଉତ୍ପାଦନରେ ସ୍ୱାବଲମ୍ବୀ ହେବ ବୋଲି ସେ କହିଛନ୍ତି। ନୟାଗଡ଼ ଜିଲ୍ଲା ରଣପୁର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା ଓ ଶହୀଦମାନଙ୍କ ବୀରତ୍ୱ ସ୍ମୃତି ଉଜ୍ଜୀବିତ ରଖିବା ଲାଗି ରଣପୁର ମହୋତ୍ସବ ଅର୍ଜୁନ ଉଦ୍ଘାଟିତ ହୋଇଯାଇଛି। ଆସନ୍ତା 9 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଉତ୍ସବକୁ ସାଂସଦ ଡକ୍ଟର ସମ୍ବିତ ପାତ୍ର ଉଦ୍ଘାଟନ କରିଥିଲେ। ଆୟୋଜିତ ସଭାରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ, ବିଧାୟକ ଦୁଷ୍ମନ୍ତ ସ୍ୱାଇଁ ପ୍ରମୁଖ ଯୋଗଦେଇ ରଣପୁର ମାଟିର ସ୍ୱତନ୍ତ୍ର ପରିଚୟ ରହିଥିବା କହିଥିଲେ। ସୂଚନାଯୋଗ୍ୟ 1949 ଜାନୁଆରୀ 5 ତାରିଖରେ ବେଜେଲଗେଟ୍ଙ୍କ ଗୁଳିରେ ଅର୍ଜୁନ ରାଉତ ଶହୀଦ ହୋଇଥିଲେ ଏବଂ ନିଜକୁ ଉତ୍ସର୍ଗ କରିଥିବା ଅମର ଶହୀଦ ରଘୁ ଦିବାକରଙ୍କୁ ବିହାର ଭାଗଲପୁର ଜେଲ୍ରେ ଫାଶୀ ଦିଆଯାଇଥିଲା। ଉଦ୍ଘାଟନୀ ଦିବସରେ ଓଡ଼ିଶୀ ନୃତ୍ୟ, ପୁରୁଲିଆ ଛଉ ନୃତ୍ୟ ଆଦି ପରିବେଷିତ ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଲୋକସେବା ଭବନ କନ୍ଭେନ୍ସନ୍ କେନ୍ଦ୍ରରେ ଚିଲିକା ବିହଙ୍ଗ ଉତ୍ସବ ଉଦ୍ଘାଟନ କରିଛନ୍ତି। ଆଜିଠାରୁ ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଏହି ଉତ୍ସବର ପ୍ରବାସୀ ଭାରତୀୟ ବ୍ରାଣ୍ଡ ଆମ୍ବାସାଡର ହେବେ। ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବାକୁ ଓଡ଼ିଶା ଆସୁଥିବା ଅତିଥିମାନଙ୍କୁ ଚିଲିକା ବୁଲାଇବାକୁ ନିଆଯିବ। ଏଥିଲାଗି ଜଙ୍ଗଲ ବିଭାଗ ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶ୍ରୀମତୀ ପରିଡ଼ା କହିଛନ୍ତି, ଏହି କାର୍ଯ୍ୟକ୍ରମ ଜରିଆରେ ସାରା ବିଶ୍ୱରେ ଚିଲିକାର ବିଶେଷତ୍ୱର ପ୍ରଚାର ପ୍ରସାର ହୋଇପାରିବ। ସୂଚନା ଅନୁଯାୟୀ ପ୍ରତ୍ୟେକ ବର୍ଷ ଡିସେମ୍ବରରୁ ଫେବୃୟାରୀ ମଧ୍ୟରେ 150ରୁ ଅଧିକ ପ୍ରଜାତିର ପ୍ରାୟ 10 ଲକ୍ଷ ପକ୍ଷୀ ରୁଷ, ସାଇବେରିଆ ଓ ମଙ୍ଗୋଲିଆ ଭଳି ଦେଶରୁ ଚିଲିକାକୁ ଆସିଥାନ୍ତି। ଅନ୍ୟପକ୍ଷରେ ବିଦେଶାଗତ ପକ୍ଷୀଙ୍କ ପାଇଁ ଏକ ପକ୍ଷୀ ସଂଗ୍ରହାଳୟ ପ୍ରତିଷ୍ଠା ହେବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି। ଚିଲିକା ବିକାଶ କର୍ତ୍ତୃପକ୍ଷ ଓ ପର୍ଯ୍ୟଟନ ବିଭାଗ ମିଳିତ ଭାବେ ଏଥିଲାଗି ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରୁଛନ୍ତି। ମ୍ୟୁଜିୟମ୍ ପାଇଁ ସ୍ଥାନ ନିରୂପଣ ଲାଗି ଚିଲିକା, ବରକୂଳ ଏବଂ ନଳବଣ ମଧ୍ୟରୁ ଗୋଟିଏ ସ୍ଥାନକୁ ଚୟନ କରାଯିବ ବୋଲି ସେ କହିଛନ୍ତି। ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନରେ ଥିବା ସାତକୋଶିଆ ଗଣ୍ଡରେ ଆଜିଠାରୁ କୁମ୍ଭୀର ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ଏହା 3 ଦିନ ପର୍ଯ୍ୟନ୍ତ ଚାଲିବ। ଶୀତ ଋତୁରେ ଅତ୍ୟଧିକ ଥଣ୍ଡାରୁ କୁମ୍ଭୀରମାନେ ଜଳାଶୟରୁ ବାହାରି ନଦୀ ବାଲିପଠାରେ ଶୋଇଥାନ୍ତି। କୁମ୍ଭୀରମାନଙ୍କୁ ଦେଖିବା ସହିତ ଘୋଷରା ଦାଗକୁ ଲକ୍ଷ୍ୟ କରି ଗଣନା କାର୍ଯ୍ୟ କରାଯାଏ। ବନ୍ୟପ୍ରାଣୀ ବିଭାଗର କର୍ମଚାରୀମାନେ ଦୂରବୀକ୍ଷଣ ଯନ୍ତ୍ର ଓ କ୍ୟାମେରା ଦ୍ୱାରା ଛୋଟ ଡଙ୍ଗା ସାହାଯ୍ୟରେ ଗଣନା କାର୍ଯ୍ୟ କରୁଛନ୍ତି। ସକାଳ 6ଟାରୁ ଦିନ 12ଟା ପର୍ଯ୍ୟନ୍ତ ଗଣନା କାର୍ଯ୍ୟ ହେବ ବୋଲି ଜଣାପଡ଼ିଛି। ଛାମୁଣ୍ଡିଆ ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା କହିଛନ୍ତି, ଛାମୁଣ୍ଡିଆ ବନାଞ୍ଚଳର ବଡ଼ମୂଳଠାରୁ ମଣିଭଦ୍ରା ଓ ମାରଡ଼ା ପଦ୍ମାବତୀ ପର୍ଯ୍ୟନ୍ତ 3ଟି ଦଳରେ 2 ଜଣ ଲେଖାଏଁ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ ଗଣନା କାର୍ଯ୍ୟ କରୁଛନ୍ତି। ସେହିଭଳି ମହାନଦୀର ଆଖପାଖ ଅଞ୍ଚଳରେ ଥିବା ଜଳାଶୟଗୁଡ଼ିକରେ ମଧ୍ୟ କୁମ୍ଭୀର ଗଣନା କାର୍ଯ୍ୟ କରାଯିବ। ଅନ୍ୟପକ୍ଷରେ ଆସନ୍ତା 17 ଓ 18 ତାରିଖରେ ପକ୍ଷୀ ଗଣନା କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି। ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ମଥୁରା ନଗରୀରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନର ସମୟ ପରିବର୍ତ୍ତନ କରାଯାଇଛି। ସମ୍ଭାବ୍ୟ ଭିଡ଼ ଏବଂ ଟ୍ରାଫିକ୍ ସମସ୍ୟାକୁ ଦୃଷ୍ଟିରେ ରଖି ଆଜିଠାରୁ ଆସନ୍ତା 13 ତାରିଖ ପର୍ଯ୍ୟନ୍ତ ସକାଳ 8ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲା ରହିବ। 13 ତାରିଖ ପରେ ଶିକ୍ଷାନୁଷ୍ଠାନଗୁଡ଼ିକ ପୂର୍ବପରି କାର୍ଯ୍ୟ କରିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି। ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଆଜି 4ର୍ଥ ଦିବସରେ ବାଣାସୁର ପରାଜୟ ଓ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଅଭିନୀତ ହେବ। ଷଣମଲଙ୍କ ମୃତ୍ୟୁ ଖବର ପାଇ ମହାରାଜା କଂସ ଶୋକାଭିଭୂତ ହେବା ଏବଂ ଶ୍ରୀକୃଷ୍ଣଙ୍କୁ ବଦ୍ଧ କରିବା ଲାଗି କଂସ ପୁତନା, ବକା, ଶକଟା ଆଦି ଅସୁରଙ୍କୁ ଗୋପପୁର ପ୍ରେରଣ କରିବେ। ଗତକାଲି ଆମ୍ବାପଲ୍ଲୀରେ ନନ୍ଦୋତ୍ସବ ପାଳନ ସହ ମଥୁରାରେ ମହାରାଜା କଂସ ନଗର ପରିକ୍ରମା କରିଥିଲେ। ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଂ 4 ଶଯ୍ୟା ବିଶିଷ୍ଟ ନିଃଶୁଳ୍କ ଡାୟାଲିସିସ୍ ସେବାର ଶୁଭାରମ୍ଭ କରିଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ମହାଲିଂ କହିଛନ୍ତି, ଗଞ୍ଜାମ ଜିଲ୍ଲାରେ ସ୍ୱାସ୍ଥ୍ୟସେବାରେ ଉନ୍ନତି ହେଉଛି ଏବଂ ଆଗାମୀ ଦିନରେ ସାରା ରାଜ୍ୟରେ ଖାଲି ପଡ଼ିଥିବା ଡାକ୍ତର ଓ ନର୍ସ ପଦବୀ ପୂରଣ କରାଯିବ। ରାଜ୍ୟର 32ଟି ସରକାରୀ ମେଡିକାଲରେ ମାଗଣା ଡାୟାଲିସିସ୍ ସେବା ଯୋଗାଇ ଦିଆଯାଉଥିବା ସେ କହିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ ହୋଇଛି। ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପରେ ଜିଲ୍ଲାର 5ଟି ନିର୍ବାଚନ ମଣ୍ଡଳୀରେ 7,828 ଜଣ ଭୋଟର ବାଦ୍ ପଡ଼ିଥିବା ବେଳେ 12,834 ଜଣ ଭୋଟର ସାମିଲ ହୋଇଛନ୍ତି। ଜିଲ୍ଲାରେ 6,65,467 ଜଣ ପୁରୁଷ, 6,21,288 ଜଣ ମହିଳା ଓ 46 ଜଣ ତୃତୀୟ ଲିଙ୍ଗି ଭୋଟର ଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲାପାଳଙ୍କ ଶାଳନ୍ଦୀ ସଭାଗୃହରେ ଭୋଟର ତାଲିକା ଚୂଡ଼ାନ୍ତ ପ୍ରକାଶନ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଭଣ୍ଡାରୀ ପୋଖରୀ, ଭଦ୍ରକ, ବାସୁଦେବପୁର, ଧାମନଗର ଓ ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଜି ସୁଦ୍ଧା 13,04,099 ଜଣ ମତଦାତା ପଞ୍ଜୀକୃତ ହୋଇଥିବା ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍ସ୍ଥିତ ଗୋପବନ୍ଧୁ ବିଦ୍ୟାପୀଠର ହୀରକ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ପଦ୍ମଶ୍ରୀ କୋଶଳରତ୍ନ କବି ହଳଧର ନାଗ ଆୟୋଜିତ ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଦ୍ୟା ଓ ଶିକ୍ଷା ମଧ୍ୟରେ ଥିବା ପାର୍ଥକ୍ୟ ସମ୍ପର୍କରେ କହିଥିଲେ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ରାମଚନ୍ଦ୍ର ବିଜ୍ଞାନ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ସମର ଶିକ୍ଷାର୍ଥୀ ବାହିନୀ, ଖଲ୍ଲିକୋଟ ପୋଲିସ୍ ଓ ଜିଲ୍ଲା ପରିବହନ କର୍ତ୍ତୃପକ୍ଷଙ୍କ ଦ୍ୱାରା ମିଳିତ ଭାବେ ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ ହୋଇଛି। ଛାତ୍ରଛାତ୍ରୀମାନେ ଏକ ଶୋଭାଯାତ୍ରାରେ ଲୋକମାନଙ୍କୁ ସଚେତନ କରାଇଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ରାୟଗଡ଼ା ରେଳମଣ୍ଡଳ ଭବନ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ ସହ ଅନେକଗୁଡ଼ିଏ ରେଳ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ଆତ୍ମନିର୍ଭର ଭାରତ ସ୍ୱପ୍ନକୁ ସାକାର କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ପଞ୍ଚାୟତିରାଜ ଅନୁଷ୍ଠାନ, କହିଛନ୍ତି ବାଚସ୍ପତି ଓମ୍ ବିର୍ଲା। ଚିଲିକା ବିହଙ୍ଗ ଉତ୍ସବ ଉଦ୍ଘାଟିତ, ବିଦେଶାଗତ ପକ୍ଷୀଙ୍କ ପାଇଁ ପ୍ରତିଷ୍ଠା ହେବ ପକ୍ଷୀ ସଂଗ୍ରହାଳୟ, କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏବଂ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର 4ର୍ଥ ଦିନରେ ଆଜି ଅଭିନୀତ ହେବ ବାଣାସୁର ପରାଜୟ ଓ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।